ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାର 7ଟି ଜିଲ୍ଲା ମାଓବାଦୀ ପ୍ରଭାବିତ ଥିବା ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ। ରାଜ୍ୟର 75,000 କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତାରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ପ୍ୟାରିସ୍ ଅଲମ୍ପିକ୍ସରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କଲେ ନିରଜ ଚୋପ୍ରା। ପୁରୁଷ ହକିରେ ଆଜି ଭାରତ ଓ ଜର୍ମାନୀ ମଧ୍ୟରେ ହେବ ସେମିଫାଇନାଲ୍ ମ୍ୟାଚ୍। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ବନକ ଲାଗି ନୀତି ପାଇଁ ସନ୍ଧ୍ୟା 5ଟାରୁ 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଓଡ଼ିଶାର 7ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ମାଓବାଦୀ ପ୍ରଭାବିତ ବୋଲି ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ବାମପନ୍ଥୀ ଉଗ୍ରବାଦ ସମସ୍ୟାର ସାମଗ୍ରିକ ସମାଧାନ ପାଇଁ କେନ୍ଦ୍ର ସରକାର 2015 ଜାତୀୟ ନୀତି ଓ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଥିଲେ। ଏହି ନୀତିର ଦୃଢ଼ ରୂପାୟନ ଫଳରେ କ୍ରମାଗତ ଭାବେ ମାଓବାଦୀ ହିଂସା ହ୍ରାସ ପାଇଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟସଭାରେ ଆଜି ଓଡ଼ିଶାରେ ଆୟୁଷ ହସ୍କିଟାଲ ପ୍ରତିଷ୍ଠା ସମ୍ବନ୍ଧିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଓଡ଼ିଶା ସରକାରଙ୍କଠାରୁ ମିଳିଥିବା ପ୍ରସ୍ତାବ ଅନୁଯାୟୀ ଆୟୁଷ ମିଶନ ଅଧୀନରେ ଢେଙ୍କାନାଳ, ବ୍ରହ୍ମପୁର ଏବଂ ବାଲେଶ୍ୱରରେ 50 ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍କିଟାଲର 3ଟି ଶାଖା ଖୋଲିବା ପାଇଁ ଅନୁମୋଦନ କରାଯାଇଛି। ରାଜ୍ୟରେ 422 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଥିବାବେଳେ ଢେଙ୍କାନାଳରେ 8 କୋଟି ଟଙ୍କା ବ୍ୟୟରେ ସମନ୍ୱିତ ଆୟୁଷ ହସ୍କିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଖାଉଟି ବ୍ୟାପାର ଖାଦ୍ୟ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ନିମବେନ୍ ଜୟନ୍ତୀଭାଇ ବମ୍ବାନିଆ କହିଛନ୍ତି ଓଡ଼ିଶାର ଚାଷୀଙ୍କଠାରୁ ରାଜ୍ୟ ଯୋଗାଣ ନିଗମ ଦ୍ୱାରା କିଣାଯାଇଥିବା ଧାନ ଉପରେ ମିଳିବାକୁ ଥିବା ରିହାତି ଅର୍ଥ ଖୁବ୍ ଶୀଘ୍ର ଯୋଗାଇ ଦିଆଯିବ। ଏହା ପୂର୍ବରୁ ଭାରତୀୟ ଖାଦ୍ୟ ନିଗମରେ ଗଚ୍ଛିତ ଖାଦ୍ୟଶସ୍ୟ, ଏହାର ଉପଯୋଗ ପ୍ରମାଣପତ୍ର ଏବଂ ଶସ୍ୟ ମୂଲ୍ୟକୁ ବିଚାରକୁ ନିଆଯାଇ ଅବଶିଷ୍ଟ ରିହାତି ଅର୍ଥ ପ୍ରଦାନ କରାଯିବ। 2024-25 ଆର୍ଥିକ ବର୍ଷର ଜୁଲାଇ 31 ସୁଦ୍ଧା 2,120,25,00,000 ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି 2022-23 ଆର୍ଥିକ ବର୍ଷରେ ଧାନ କ୍ରୟ ରିହାତି ବାବଦରେ ଓଡ଼ିଶାକୁ 7,600,05,00,000 ଏବଂ 2023-24 ଆର୍ଥିକ ବର୍ଷରେ 14,473,68,00,000 ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସାଇବର ଅପରାଧ ମାମଲାରେ ସମଗ୍ର ଦେଶରେ 1,92,00,000 ସିମ୍ କାର୍ଡକୁ ଅଚଳ କରାଯାଇଛି ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଶୂନ୍ୟ ସହନଶୀଳତା ନୀତି ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସାଇବର ଅପରାଧ ନେଇ ହସ୍ତଗତ ହୋଇଥିବା 7,60,000 ଅଭିଯୋଗ ଆଧାରରେ 2,400,00,000 ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ଏନେଇ ସରକାର ଏକ ଟୋଲ୍ ଫ୍ରି ନମ୍ଘର 1930 ପ୍ରଚଳନ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ଆସନ୍ତାକାଲି ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଯୋଗଦେବେ। ଏହି ଅବସରରେ ସନ୍ଥ କବୀର ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ସମ୍ମାନ ପ୍ରଦାନ କରାଯିବ। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଦେଶୀ ଆନ୍ଦୋଳନର ସ୍କୃତିରେ 2015 ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇ ଆସୁଛି। ରାଜ୍ୟର 75,000 କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତାରେ ପରିଣତ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି। ଆଗାମୀ 5 ବର୍ଷ ମଧ୍ୟରେ ରୂପାନ୍ତରଣ କାର୍ଯ୍ୟ ସମ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ କୁହାଯାଇଛି। ସେଥିମଧ୍ୟରୁ ଜାତୀୟ ରାଜପଥ ପ୍ରାଧିକରଣ 1,000 କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତାରେ ରୂପାନ୍ତରିତ କରିବାକୁ ବୈଠକରେ ପ୍ରତିଶ୍ରତି ଦେଇଛି। ଏହି ନିଷ୍ପତ୍ତିର ସଫଳ କାର୍ଯ୍ୟାନ୍ୱୟନ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ କମିଟି ଗଠନ କରାଯିବ। ଉନ୍ନୟନ କମିଶନରଙ୍କ ସମେତ 6 ବିଭାଗର ସଚିବ ଏହି କମିଟିର ସଦସ୍ୟ ରହିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ୟାରିସ୍ ଅଲମ୍ପିକ୍ସରେ ଆଜି ଜାଭେଲିନ୍ ଥ୍ରୋରେ ଭାରତର ନିରଜ ଚୋପ୍ରା ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ପ୍ରଥମ ପ୍ରୟାସରେ 99.34 ମିଟର ଜାଭେଲିନ୍ ଫିଙ୍ଗି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଗତ ଟୋକିଓ ଅଲମ୍ପିକ୍ସରେ ନିରଜ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅପରପକ୍ଷରେ ଓଡ଼ିଶାର କିଶୋର ଜେନା ଫାଇନାଲ୍ରୁ ବାଦ୍ ପଡ଼ିଛନ୍ତି। ସେହିଭଳି ମହିଳା କୁସ୍ତିର 50 କେଜି ଫ୍ରି ଷ୍ଟାଇଲ୍ ବର୍ଗରେ ଭାରତର ଭିନିସ୍ ଫୋଗଟ୍ ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସେ ୟୁକ୍ରେନ୍ର ଓକ୍ସାନାକୁ 7-5 ପରାସ୍ତ କରିଥିଲେ। ସୂଚନା ଅନୁସାରେ ଆଜି ରାତିରେ ଭାରତୀୟ ପୁରୁଷ ହକି ଦଳ ଓ ଜର୍ମାନୀ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଶ୍ରାବଣ ଶୁକ୍ଳପକ୍ଷ ତୃତୀୟ ତିଥିରେ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପାଖାପାଖି ଅପରାହ୍ନ 5 ରାତି 9 ପର୍ଯ୍ୟନ୍ତ ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବନକଲାଗି ପରେ ଶ୍ରୀଜୀଉଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହେବ, ଏହାପରେ ସର୍ବସାଧାରଣ ଦର୍ଶନ ହେବ ବୋଲି ଜଣାପଡ଼ିଛି। ନବାନ୍ନ ଲାଗି ନିମନ୍ତେ ନୂଆଖାଇ ଲଗ୍ନ ସ୍ଥିର ହୋଇଛି। ଆସନ୍ତା ମାସ 8 ରବିବାର ଦିନ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ। ସକାଳ 9:35 ରୁ 10:07 ମଧ୍ୟରେ ନବାନ୍ନ ଲାଗି ଶୁଭବେଳା ସ୍ଥିର ହୋଇଛି। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତେ ନୂଆ ଖାଇବାର ପରମ୍ପରା ରହିଛି। ଝାରସୁଗୁଡ଼ା ଜିଲ୍ଲା ବୁଢ଼ୀପଦର ସ୍ଥିତ ଓଡ଼ିଶା ମେଟାଲିକ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଅସୁସ୍ଥ ଅଛନ୍ତି। ଏକ ଘରୋଇ ନର୍ସିଂହୋମ୍ରେ ଅସୁସ୍ଥଙ୍କ ଚିକିତ୍ସା ଜାରି ରହିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଟିଙ୍ଗପୋଖାନ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗ୍ରାମର 27 ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ 9 ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୂଚନା ପାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଦଳ ଗାଁକୁ ଯାଇ ଲୋକଙ୍କ ଚିକିତ୍ସା କରୁଛନ୍ତି। ଗାଁରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି। ସେହିଭଳି ଦୂଷିତ ଜଳ ବ୍ୟବହାର ପାଇଁ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହରେ ଆଜି ଗାଁର ଅନେକ ଜଳସ୍ରୋତର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଚାଷ କାର୍ଯ୍ୟରେ ବ୍ୟବହୃତ ଉତ୍ତମ କାର୍ଯ୍ୟଶୈଳୀ ଏବଂ ଖାଦ୍ୟ ସୁରକ୍ଷା ସମ୍ପର୍କରେ ଏକ ତାଲିମ ଶିବିର ଏନ୍ଆଇପିଏଚ୍ଏମ୍ ହାଇଦ୍ରାବାଦ ଏବଂ ଏପିଇଡିଏ କୋଲକାତା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଚାଷୀମାନଙ୍କୁ ଫସଲ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଅନ୍ୟପକ୍ଷରେ ଫସଲ ରପ୍ତାନୀ ପାଇଁ ବ୍ୟବହୃତ ନିୟମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ଚାଷ ହେଉଥିବା କଣ୍ଟେଇମଣ୍ଡି ବାଇଗଣ ମୁଗ ଗୁଡ଼ ଏବଂ କାଜୁ ଇତ୍ୟାଦିର ରପ୍ତାନୀ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଅନିଲ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡି ଓ ଖଣି ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀଙ୍କଠାରୁ ଏଥିପାଇଁ ଆସନ୍ତା 31 ସୁଦ୍ଧା ଆବେଦନ ଆହ୍ୱାନ କରାଯାଇଛି। ସେହିଭଳି ଏକାଦଶରୁ ଉର୍ଦ୍ଧ୍ୱ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ 31 ଅକ୍ଟୋବର ସୁଦ୍ଧା ଜାତୀୟ ଛାତ୍ରବୃତ୍ତି ପୋର୍ଟାଲରେ ଆବେଦନ କରିପାରିବେ। ସୂଚନା ଅନୁସାରେ ମାସିକ 10,000 କମ୍ ଆୟ କରୁଥିବା ବିଡି ଲୁହାପଥର ମାଙ୍ଗାନିଜ୍ କ୍ରୋମ୍ ଖଣି ଚୂନପଥର ଆଦି ଖଣିର ଶ୍ରମିକଙ୍କ ପିଲାମାନେ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ମାଙ୍କଡ଼ଝୁଲଠାରେ ଆଜି ପୁଣି ମାଟି ଅତଡ଼ା ଧସିଛି। ପାହାଡ଼ରୁ ମାଟି ଧୋଇ ହୋଇ ରାସ୍ତାରେ ପଡ଼ିବା ଯୋଗୁଁ ମୁଦୁଲିପଡ଼ା ଓ ଅଣ୍ଡ୍ରାହଲ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି। ପାଣିପାଗ ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 22 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେଥିମଧ୍ୟରୁ ମାଲକାନଗିରି କୋରାପୁଟ ନବରଙ୍ଗପୁର କଟକ ନୟାଗଡ଼ ବୌଦ୍ଧ ଅନୁଗୁଳ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇଣ୍ଡୋର ଜଳକ୍ରୀଡ଼ା କେନ୍ଦ୍ରରେ 40ତମ ସବ୍ଜୁନିୟର ଏବଂ 50ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି। 7 ବିଭାଗରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ପ୍ରାୟ 1,000 ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରୁ ବାଳକ ଏବଂ ବାଳିକା ବିଭାଗରେ ମୋଟ 39 ଭାଗ ନେଇଛନ୍ତି। ଭାରତୀୟ ସନ୍ତରଣ ମହାସଂଘ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଏବଂ ରାଜ୍ୟ କ୍ରୀଡ଼ା ଏବଂ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା 11 ଉଦ୍ଯାପିତ ହେବ। ଓଡ଼ିଶାର 7 ଜିଲ୍ଲା ମାଓବାଦୀ ପ୍ରଭାବିତ ଥିବା ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ। ରାଜ୍ୟର 75,000 କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତାରେ ପରିଣତ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି। ପ୍ୟାରିସ୍ ଅଲମ୍ପିକ୍ସରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କଲେ ନିରଜ ଚୋପ୍ରା। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ବନକଲାଗି ନୀତି ପାଇଁ ସନ୍ଧ୍ୟା 5:00 4 ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଜି ପାଇଁ ଆଞ୍ଚଳିକ ସମ୍ବାଦ ଏତିକିରେ ଶେଷ ହେଲା। ନମସ୍କାର।